ଆକାଶବାଣୀ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ। ବିଶ୍ୱ ଐତିହ୍ୟ କମିଟିର 46ତମ ଅଧିବେଶନକୁ ଆଜି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନେପାଳର ସଂସଦରେ ଆଜି ଆସ୍ଥା ଭୋଟ୍ ଲୋଡ଼ିବେ ନବନିର୍ବାଚିତ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି। ରୁଦ୍ରପ୍ରୟାଗଠାରେ ଭୂସ୍କଳନ ଘଟି 3 ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଏବଂ ମହିଳା ଏସିଆ କପ୍ T20 କ୍ରିକେଟ୍ ପ୍ରତିଯୋଗିତା ଆଉ ଅଳ୍ପ ସମୟ ମଧ୍ୟରେ ଆରମ୍ଭ ହେବ। ଭାରତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ମୁକାବିଲା। ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ଆଜି ନୂଆଦିଲ୍ଲୀଠାରେ ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, କିରଣ ରିଜିଜୁ, ଅର୍ଜ୍ଜୁନ ରାମ ମେଘୱାଲ, ଜେପି ନଡ୍ଡା, ଚିରାଗ ପାଶ୍ୱାନ, ରାମଦାସ ଅଠାୱାଲେ, କଂଗ୍ରେସ ନେତା ଜୟରାମ ରମେଶ, ଏନ୍ସିପି ନେତା ପ୍ରଫୁଲ୍ଲ ପଟେଲ, ଡିଏମ୍କେ ନେତା ଟିଆର୍ ବାଲୁ ଏବଂ ତିରୁଚି ଶିବା, ଏଆଇଏମ୍ଆଇଏମ୍ ସାଂସଦ ଆସାଦୁଦ୍ଦିନ ଓୱାଇସି ପ୍ରମୁଖ ଅଂଶଗ୍ରହଣ କରିଛନ୍ତି। ସରକାରଙ୍କ ପକ୍ଷରୁ ବୈଠକରେ ସଂସଦର ଉଭୟ ଗୃହର ସୁପରିଚାଳନା ନିମନ୍ତେ ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ାଯାଇଥିଲା। ବଜେଟ୍ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଆସନ୍ତା ମାସ 12 ତାରିଖ ପର୍ଯ୍ୟନ୍ତ ଚାଲିବ। ଆସନ୍ତା ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ 2024-25 ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ। ନରେନ୍ଦ୍ର ମୋଦି ସରକାରଙ୍କର ତୃତୀୟ ପାଳିରେ ଏହା ହେବ ପ୍ରଥମ ବଜେଟ୍। ଗତମାସରେ ସଂସଦର ଉଭୟ ସଦନର ମିଳିତ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ ଏହି ବଜେଟ୍ ସରକାରଙ୍କର ସୁଦୂରପ୍ରସାରୀ ନୀତି ଏବଂ ଭବିଷ୍ୟତ ଦୃଷ୍ଟିକୋଣର ଏକ ପ୍ରଭାବଶାଳୀ ଦସ୍ତାବିଜ୍ ହେବ। ଏହି ଅଧିବେଶନରେ ସରକାର 6 ନୂତନ ବିଧେୟକ ଆଗତ କରିପାରନ୍ତି। ବିଶ୍ୱ ଐତିହ୍ୟ କମିଟିର 46ତମ ଅଧିବେଶନ ଆଜି ନୂଆଦିଲ୍ଲୀରେ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅଧିବେଶନକୁ ଉଦ୍ଘାଟନ କରିବେ। ଭାରତ ମଣ୍ଡପମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଅଧିବେଶନ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଚାଲିବ। ଭାରତ ପ୍ରଥମଥର ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛି। ପ୍ରତିବର୍ଷ ଆୟୋଜିତ ହେଉଥିବା ଏହି ଅଧିବେଶନରେ ବିଶ୍ୱ ଐତିହ୍ୟ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଏବଂ ଐତିହ୍ୟ ତାଲିକାରେ ସ୍ଥାନିତ ହେବାକୁ ଥିବା ସ୍ଥାନଗୁଡ଼ିକୁ ସମ୍ପର୍କରେ ବିଚାର ବିମର୍ଶ କରାଯାଏ। ଏଥିସହ 124 ତାଲିକାଭୁକ୍ତ ବିଶ୍ୱ ଐତିହ୍ୟ ସ୍ମାରକଗୁଡ଼ିକର ସଂରକ୍ଷଣ ରିପୋର୍ଟ, ଆନ୍ତର୍ଜାତିକ ସହାୟତା ଏବଂ ଐତିହ୍ୟ ପାଣ୍ଠିର ଉପଯୋଗ ଉପରେ ଆଲୋଚନା କରାଯାଏ। ଏହି ସମାରୋହରେ ୟୁନେସ୍କୋର ମହାନିର୍ଦ୍ଦେଶକ ମ୍ୟାଡାମ୍ ଓଡ୍ରେ ଅଜୱାଲ ଏବଂ ୟୁନେସ୍କୋ ବିଶ୍ୱ ଐତିହ୍ୟ ସଚିବାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ବିଭିନ୍ନ ଦେଶର ସଂସ୍କୃତି ମନ୍ତ୍ରୀ, ରାଷ୍ଟ୍ରଦୂତ ଏବଂ ବିଶେଷଜ୍ଞଙ୍କ ସମେତ 150 ରାଷ୍ଟ୍ରର 2000 ଅଧିକ ପ୍ରତିନିଧି ଯୋଗ ଦେଉଛନ୍ତି। ଏହି ବୈଠକରେ ଭାରତର ବିବିଧତା ଏବଂ ଅନନ୍ୟ ସାଂସ୍କୃତିକ ତଥା ପ୍ରାକୃତିକ ଐତିହ୍ୟକୁ ବିଶ୍ୱ ସମ୍ମୁଖରେ ପ୍ରଦର୍ଶିତ କରାଯିବ। ଏଭଳି ଆନ୍ତର୍ଜାତିକ ବୈଠକ ବିଶ୍ୱରେ ଭାରତର ଶକ୍ତିକୁ ଆହୁରି ଦୃଢ଼ୀଭୂତ କରିବା ସହିତ ବିଶ୍ୱସ୍ତରରେ ପ୍ରସାର ପାଇଁ ମଧ୍ୟ ଏକ ସୁଯୋଗ ପ୍ରଦାନ କରିବ। ବିଶ୍ୱ ଐତିହ୍ୟ ତାଲିକାରେ ଭାରତର 42 ସ୍ମାରକୀକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ବ୍ୟତୀତ ଅସ୍ଥାୟୀ ତାଲିକାରେ ଭାରତର 57 ସ୍ମାରକୀ ସ୍ଥାନିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁରୁପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ସେ ତାଙ୍କର ଶୁଭେଚ୍ଛା ବାର୍ତ୍ତା ପୋଷ୍ଟ କରିଛନ୍ତି। ଆଷାଢ଼ ମାସ ପୂର୍ଣ୍ଣମୀ ତିଥିରେ ଗୁରୁପୂର୍ଣ୍ଣିମା ପର୍ବ ପାଳିତ ହୋଇଥାଏ। ଜନସାଧାରଣ ଏହି ଦିବସରେ ସେମାନଙ୍କର ଗୁରୁ ଏବଂ ଆଧ୍ୟାତ୍ମିକ ଦିଗ୍ଦର୍ଶକମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥାନ୍ତି। ଆଜିର ଦିନଟିକୁ ମଧ୍ୟ ସନ୍ଥ ବେଦବ୍ୟାସଙ୍କ ଜନ୍ମବାର୍ଷିକୀକୁ ସ୍କରଣ କରାଯାଇ ବ୍ୟାସ ପୂର୍ଣ୍ଣିମା ରୂପେ ପାଳନ କରାଯାଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଶ୍ରୀ ଖଡ୍ଗେଙ୍କ ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରିଛନ୍ତି। 2021 ମସିହାରୁ ଶ୍ରୀ ଖଡ୍ଗେ ରାଜ୍ୟସଭାରେ ବିରୋଧୀ ଦଳର ନେତା ରହିଆସିଛନ୍ତି। 2020 ମସିହାରୁ ସେ କର୍ଣ୍ଣାଟକରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲା ଅନ୍ତର୍ଗତ କେଦାରନାଥ ଯାତ୍ରାପଥରେ ଚିଦ୍ୱାସ ନିକଟବର୍ତ୍ତୀ ଅଞ୍ଚଳରେ ଆଜି ସକାଳେ ଭୂସ୍କଳନ ଯୋଗୁଁ 3 ତୀର୍ଥଯାତ୍ରୀ ପ୍ରାଣ ହରାଇଥିବା ବେଳେ 5 ଆହତ ହୋଇଛନ୍ତି। ମୃତ୍ୟୁ ଘଟିଥିବା 3 ମଧ୍ୟରୁ 2 ମହାରାଷ୍ଟ୍ରର ଏବଂ ଜଣେ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡ଼ିଛି। ସେହି ତୀର୍ଥଯାତ୍ରୀମାନେ ଗୌରୀକୁଣ୍ଡରୁ କେଦାରନାଥ ଯିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଏବଂ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଆହତମାନଙ୍କୁ ଗୌରୀକୁଣ୍ଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଏହି ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଆହତମାନଙ୍କୁ ଯଥାସମ୍ଭବ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଜାମ୍ମୁ କାଶ୍ମୀରରେ ଦୀର୍ଘ 22 ଦିନ ଧରି ଚାଲିଥିବା ପବିତ୍ର ଅମରନାଥ ଯାତ୍ରାରେ ଏପର୍ଯ୍ୟନ୍ତ 386,000 ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଛନ୍ତି। ଏହି ଯାତ୍ରା ଜୁନ୍ 29 ତାରିଖରୁ ଆରମ୍ଭ ହୋଇଥିଲା। 3,113 ଜଣ ଯାତ୍ରୀଙ୍କୁ ନେଇ ଆଜି 23ତମ ପର୍ଯ୍ୟାୟ ଯାତ୍ରୀ ଦଳ ଜାମ୍ମୁର ଭଗବତୀ ନଗର ଯାତ୍ରୀନିବାସରୁ 123 ଗାଡ଼ିରେ ଯାତ୍ରା ଆରମ୍ଭ କରିଛନ୍ତି। ଗଣ୍ଡେରୱାଲ ଜିଲ୍ଲାର ବଲତାଲ ଶିବିରରୁ ଜାମ୍ମୁ ଅଭିମୁଖେ 48 ଗାଡ଼ିରେ 1,153 ଜଣ ତୀର୍ଥଯାତ୍ରୀ ଯାତ୍ରା କରିଥିବାବେଳେ ଅନନ୍ତନାଗ ଜିଲ୍ଲାର ପେହେଲଗାମ ଶିବିରରୁ 75 ଗାଡ଼ିରେ 1,960 ଜଣ ଯାତ୍ରୀ ଯାତ୍ରା ଆରମ୍ଭ କରିଥିଲେ। ଚଳିତ ବର୍ଷର ଏହି ଅମରନାଥ ଯାତ୍ରା 52 ଦିନ ଧରି ଚାଲିବ ଏବଂ ଆସନ୍ତା ମାସ 19 ତାରିଖ ଶ୍ରାବଣ ପୂର୍ଣ୍ଣିମାରେ ଯାତ୍ରା ସମ୍ପନ୍ନ ହେବ। ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଆଜି ସଂସଦରେ ଆସ୍ଥା ଭୋଟ୍ ଲୋଡ଼ିବେ। ନେପାଳର ସମ୍ଭିଧାନ ଅନୁଯାୟୀ ନବନିଯୁକ୍ତ ପ୍ରଧାନମନ୍ତ୍ରୀ 30 ଦିନ ମଧ୍ୟରେ ସଂସଦରେ ଆସ୍ଥା ଭୋଟ୍ ଲୋଡ଼ିବେ। 72 ବର୍ଷୀୟ ବରିଷ୍ଣ କମ୍ୟୁନିଷ୍ଟ ନେତା ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନେପାଳର ସର୍ବବୃହତ୍ କମ୍ୟୁନିଷ୍ଟ ପାର୍ଟି ସିପିଏନ୍ୟୁଏମ୍ଏଲ୍ର ଅଧ୍ୟକ୍ଷ ଶ୍ରୀ ଓଲିଙ୍କୁ ରାଷ୍ଟ୍ରପତି ରାମଚନ୍ଦ୍ର ପୋଡେଲ ପ୍ରଧାନମନ୍ତ୍ରୀ ଭାବରେ ଶପଥପାଠ କରାଇଛନ୍ତି। ପୁଷ୍ପକମଲ ଦହଲ ପ୍ରଚଣ୍ଡଙ୍କ ସରକାର ଆସ୍ଥାଭୋଟ୍ରେ ପରାସ୍ତ ହେବା ପରେ ଶ୍ରୀ ଓଲି ସରକାର ଗଠନ କରିଛନ୍ତି। ଆସ୍ଥାଭୋଟ୍ ଜିତିବା ପାଇଁ ଶ୍ରୀ ଓଲିଙ୍କୁ 275 ସଦସ୍ୟ ବିଶିଷ୍ଟ ସଂସଦର 138 ଭୋଟ୍ର ଆବଶ୍ୟକତା ରହିଛି। ତେବେ ଶ୍ରୀ ଓଲିଙ୍କ ମେଣ୍ଟ ସରକାରର 166 ଜଣ ସଦସ୍ୟ ରହିଛନ୍ତି। ନେପାଳ ସଂସଦ ସଚିବାଳୟର ଯୁଗ୍ମ ସଚିବ ତଥା ମୁଖପାତ୍ର ଦଶରଥ ଧାମ୍ଲା କହିଛନ୍ତି ଏହି ଆସ୍ଥାଭୋଟ୍ ଆଜି ଅପରାହ୍ନରେ ନିଆଯିବ। ଲାଓସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଲାଓସ୍ର ସାଇବର ସ୍କାମିଂ କେନ୍ଦ୍ରରୁ 13 ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ସୁରକ୍ଷିତ ଭାବେ ଭାରତକୁ ପଠାଇ ଦିଆଯାଇଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଏପର୍ଯ୍ୟନ୍ତ 518 ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇସାରିଲାଣି। ଏହି ଘଟଣାରେ ସହଯୋଗ କରିଥିବାରୁ ଲାଓ କର୍ତ୍ତୃପକ୍ଷଙ୍କୁ ଦୂତାବାସ ପକ୍ଷରୁ ଧନ୍ୟବାଦ ଦିଆଯାଇଛି। କୌଣସି ମିଥ୍ୟା ଏବଂ ପ୍ରବଞ୍ଚନାମୂଳକ ଚାକିରିରେ ପ୍ରଲୋଭିତ ନ ହେବା ଲାଗି ଭାରତୀୟ ନାଗରିକମାନଙ୍କୁ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏକ ଭିଡ଼ିଓ ବାର୍ତ୍ତାରେ ଇସ୍ରାଏଲକୁ ସବୁଦିଗରୁ ରକ୍ଷା କରିବା ଲାଗି ପ୍ରତିଶ୍ରତିବଦ୍ଧତାକୁ ପ୍ରକାଶ କରିଛନ୍ତି। ଟେଲିଭିଜନ ମାଧ୍ୟମରେ ଉଦ୍ବୋଧନ ଦେଇ ଶ୍ରୀ ନେତାନ୍ୟାହୁ କହିଛନ୍ତି ଯେଉଁମାନେ ଇସ୍ରାଏଲକୁ କ୍ଷତି ପହଞ୍ଚାଇବା ଲାଗି ଉଦ୍ୟମ କରିବେ ସେମାନଙ୍କୁ ସେମାନଙ୍କର ଉଚିତ ମୂଲ୍ୟ ମିଳିବ। ଇସ୍ରାଏଲ ଏବଂ ତା'ର ସହଯୋଗୀ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରତିରକ୍ଷା କାର୍ଯ୍ୟାନୁଷ୍ଠାନକୁ ଶ୍ରୀ ନେତାନ୍ୟାହୁ ପ୍ରଶଂସା କରିଛନ୍ତି। ୟେମେନ୍ର ହାଉଦି ମିଲିସିଆ ଉପରେ ଗତକାଲି ହୋଇଥିବା ଇସ୍ରାଏଲ୍ର ଆକ୍ରମଣ ପରିପ୍ରେକ୍ଷୀରେ ନେତାନ୍ୟାହୁ ଏପରି ବାର୍ତ୍ତା ଦେଇଛନ୍ତି। ଭାରତୀୟ ପାଣିପାଗ ବିଭାଗ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଗୁଜରାଟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି। ସେହିପରି ଉତ୍ତରାଖଣ୍ଡରେ ଆଜି ଏବଂ ଆସନ୍ତାକାଲି ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ସୂଚନା ଦିଆଯାଇଛି। ଆସନ୍ତା 5 ଦିନ ପର୍ଯ୍ୟନ୍ତ କୋଙ୍କନ୍ ଗୋଆ ମଧ୍ୟ ମହାରାଷ୍ଟ୍ର ଗୁଜରାଟ ଏବଂ ମଧ୍ୟପ୍ରଦେଶରେ ଅଧିକାଂଶ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ମହିଳା ଏସିଆ କପ୍ ଟି20 କ୍ରିକେଟ୍ ପ୍ରତିଯୋଗିତା ଆଉ ଅଳ୍ପ ସମୟ ମଧ୍ୟରେ ଆରମ୍ଭ ହେବ। ଭାରତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ମୁକାବିଲା ହେବ। ଶ୍ରୀଲଙ୍କାର ରାଙ୍ଗିରି ଦାମ୍ବୁଲା ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଟସ୍ ଜିତି ୟୁଏଇ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି। ଭାରତ ଏହି ମ୍ୟାଚ୍ରେ ବିଜୟ ହୋଇ ସେମିଫାଇନାଲ୍ ପର୍ଯ୍ୟାୟରେ ନିଜର ସ୍ଥାନ ସୁନିଶ୍ଚିତ କରିପାରିବ। ଅନ୍ୟପକ୍ଷରେ ଦ୍ୱିତୀୟ ମ୍ୟାଚ୍ ସନ୍ଧ୍ୟା 7ରେ ପାକିସ୍ତାନ ଓ ନେପାଳ ମଧ୍ୟରେ ମୁକାବିଲା ହେବ। ସ୍ୱେଦେଶ ଓପନ୍ ଟେନିସ୍ ପୁରୁଷ ଡବଲ୍ସ ଫାଇନାଲ୍ ମ୍ୟାଚ୍ରେ ଆଜି ଫ୍ରାନ୍ସର ଗ୍ରେଗୋରେ ଜାକ୍ ଏବଂ ମାନୁଏଲ୍ ଗିନାର୍ଡଙ୍କ ଯୋଡ଼ି ବ୍ରାଜିଲ୍ର ଓର୍ଲାଣ୍ଡୋ ଲୁଜ୍ ଏବଂ ରାମେଲ୍ ମାଟୋସ୍ଙ୍କ ଯୋଡ଼ି ମଧ୍ୟରେ ମୁକାବିଲା ହେବ। ବସ୍ତାସ୍ଠାରେ ଆଜି ଭାରତୀୟ ସମୟ ଦିନ 3ଟାରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ପୂର୍ବରୁ ଫ୍ରାନ୍ସର ଜାକ୍ ଏବଂ ଗିନାର୍ଡଙ୍କ ଯୋଡ଼ି ଇକ୍ୱେଡୋରିଆନ୍ କାଜାକସ୍ତାନର ଆଲେକ୍ଜାଣ୍ଡର ନେଦୋଭେସଭ୍ ଏବଂ ଗୋଞ୍ଜାଲ ଏସ୍କୋବାର୍ ଯୋଡ଼ିକୁ ପ୍ରଥମ ସେମିଫାଇନାଲ୍ରେ 6-3 6-4 ସେଟ୍ରେ ପରାସ୍ତ କରିଥିଲେ। ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ। ବିଶ୍ୱ ଐତିହ୍ୟ କମିଟିର 46ତମ ଅଧିବେଶନକୁ ଆଜି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନେପାଳର ସଂସଦରେ ଆଜି ଆସ୍ଥାଭୋଟ୍ ଲୋଡ଼ିବେ ନବନିର୍ବାଚିତ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ରୁଦ୍ରପ୍ରୟାଗଠାରେ ଭୂସ୍କଳନ ଘଟି 3 ତୀର୍ଥଯାତ୍ରୀଙ୍କର ମୃତ୍ୟୁ।